ଦିଦି କୁହନ୍ତୁ।
ହ୍ୟାଲୋ, ମୁଁ 9 ନମ୍ବର ୱାର୍ଡରୁ ସରୋଜିନୀ ବେହେରା କହୁଛି। ଆଉ ମୁଁ ମହାସଂଘର ଭାଇସ୍ ପ୍ରେସିଡେଣ୍ଟ ଅଛି, ମୁଁ ଗ୍ରୁପ୍ ଏସ୍ଏଚ୍ଜିର ମୁଁ ପ୍ରେସିଡେଣ୍ଟ ଅଛି। ଆମ ଗ୍ରାମରେ ଯୋଉ ଆଜି ସ୍ୱଚ୍ଛ ଭାରତ ଉପରେ ଯୋଉ ପ୍ରୋଗ୍ରାମଟି ହେଲା, ବହୁତ ଭଲ ଲାଗିଲା ସେ କାର୍ଯ୍ୟକ୍ରମଟିକି। ଆଉ ସେଥିରେ ଆମର ସମସ୍ତେ ମା ଭଉଣୀ ମାନେ ସହଯୋଗ କରିଥିଲେ, ଆମର ଶ୍ରୀଫର ମ୍ୟାଡାମ ମାନଙ୍କୁ। ଆଉ ତାପରେ ଆମର ଯୋଉ ଅଳିଆ ରହୁଛି ସେଇଗୁଡା ଆମର ପରିଷ୍କାର, ଯୋଉ ଗାଡି ଆସୁଛି ସେଥିରେ ବହୁତ ଲୋକ ଟିକେ ଇଏ କରୁନାହାନ୍ତି, ତେଣୁ ଗାଡି ଟିକେ ଅପେକ୍ଷା କରିଲେ ଏଟା ଆମକୁ ସୁବିଧା ହବ ବୋଲି ମୁଁ କହୁଛି। ଧନ୍ୟବାଦ।